ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର 4 ନମ୍ଘର ଦିନେ ଆଜି ସକାଳ ବେଳା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରନ ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂଥି ସାମିଲ ହେବେ। ତାରତରୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଦର୍ଶନ କରିବେ। ଉପରବେଳା ରାଷ୍ଟ୍ରପତି ଜିଲ୍ଲାର ଜଶୀପୁର ଯାଇକରି ଶିମିଳିପାଳ ଅଭୟାରଣ୍ୟକୁ ବୁଲି ଦେଖିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଶିମିଳିପାଳ ରାତ୍ରିଯାପନ କରିବେ। ରାଷ୍ଟ୍ରପତିଙ୍କର ଗସ୍ତ ଲାଗି ଶିମିଳିପାଳ ଅଭୟାରଣ୍ୟ ସାଧାରଣ ଲୋକ ଲାଗି ବନ୍ଦ ରଖାଯାଇଛି। ଓଡ଼ିଶା ସରକାର ଆଉ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟ୍ୱର୍କର ମିଳିତ ସହଯୋଗଥି ଆଜିଠାନ ଭୁବନେଶ୍ୱରନ ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍ ମୂଲ ହେଉଛି। କାର୍ଯ୍ୟକ୍ରମଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶାକେ ବିଶ୍ୱସ୍ତରୀୟ ଡିଜିଟାଲ୍ ଫାଇନାନ୍ସ ହବ୍ କରବାରଟା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଏହି ସମ୍ମିଳନୀଥି ଅର୍ଥନୀତି, ଟେକ୍ନୋଲୋଜି, ଶିକ୍ଷା ଆଉ ନୀତି ନିର୍ଦ୍ଧାରଣ କ୍ଷେତ୍ରଥି ଆଲୋଚନା କରାଯିବା। ସମ୍ମିଳନୀଥି 24 ଦେଶର 1700 ଅଧିକା ପ୍ରତିନିଧି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହ୍ୱାଟ୍ସଆପ୍ ଜରିଆରେ ରାଜସ୍ୱ ସେବା ଆମ ସାଥିର ଶୁଭାରମ୍ଭ କରିବେ। ଇତାର ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଭିନ୍ ଭିନ୍ ନାଗରିକ କୈନ୍ଦ୍ରିକ ସେବାମାନଙ୍କର ବିଲ୍ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ। ଆମ ସାଥି ସେବା ଜରିଆରେ ରାଜ୍ୟର ଲୋକେ ଜମିଜମା ବାବଦର ସବୁ ଅଭିଯୋଗ ଓ ଆବେଦନ କରିପାରିବେ। 9437292000 ନମ୍ଘରଥି ହ୍ୱାଟ୍ସଆପ୍ କଲେ ଆବେଦନମାନେ ଧାରି ସମୟ ଭିତରେ 170 ଅଧିକା ଜରୁରୀ ସେବା ପାଇପାରିବେ। ଇ ସେବା ଜରିଆରେ ଦୁର୍ନୀତି ବନ୍ଦ ହେବାର ସହିତ ତହସିଲ ଅଫିସ୍କେ ଲୋକଙ୍କୁ ବାରବାର ଯିବାରକେ ନାଇଁ ପଡ଼େ। ଉଦ୍ଘାଟନୀ ସମାରୋହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭିଲ ଉପସ୍ଥିତ ରହିବେ। ରାଜ୍ୟ ସରକାର ଚଳିତ ଖରିଫ ଋତୁଥି ଚାଷୀମାନଙ୍କୁ ଡିଜିଟାଲ ସଂସ୍କାର ଜରିଆରେ ଧାନ ବିକାର ସର୍ବନିମ୍ନ ସହାୟତା ମୂଲ୍ୟ ଏମ୍ଏସ୍ପି ଯୋଗାଇ ଦେଇଛନ୍। ଇ ବଛର ପହିଲା କରି ଆଧାର ସଂଯୋଗ ଥିବା ଇ କେୱାଇସି ପେମେଣ୍ଟ ବ୍ୟବସ୍ଥା ଅପ୍ନାବାର ଥିବାରୁ ପି ପାସ୍ ବ୍ୟବସ୍ଥା ସାଙ୍ଗେ ସଂଯୋଗ ଥିବା ଆକାଉଣ୍ଟମାନଙ୍କୁ ସିଧାସଳଖ ଧାନ ବିକା ଟଙ୍କା ଯୋଗାଇ ଦିଆଯାଉଛି। ଇତାର ଜରିଆରେ ଏମ୍ଏସ୍ପି ଦେବାର ବ୍ୟବସ୍ଥା ଫଟିକ୍ ନିର୍ଭୁଲ କରାଯାଇପାରିଛି। ଚଳିତ ଖରିଫ ଋତୁଥି ସରକାର ପାଖାପାଖି 10,56,000 ଚାଷୀଙ୍କୁ ଏମ୍ଏସ୍ପି ବାବଦେ 12,703,74,00,000 ଟଙ୍କା ସାରିଛନ୍ ବୋଲି ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପୂର୍ବତଟ ରେଳପଥ ତରଫରୁ ଭୁବନେଶ୍ୱର ରେଲ ଅଡିଟୋରିୟମ୍ ବିଶିଷ୍ଟ ରେଲ ସେବା ପୁରସ୍କାର 2025 ପ୍ରଦାନ ସମାରୋହ ଗଲାକାଲି ହୋଇଯାଇଛି। କାର୍ଯ୍ୟକ୍ରମଥି 49 ରେଲ କର୍ମଚାରୀଙ୍କୁ ସେବା ଉତ୍କର୍ଷତା ଲାଗି ଏହି ପୁରସ୍କାର ଦିଆଯାଇଛି। ତାଛଡ଼ା ସମ୍ବଲପୁର ଆଉ ୱାଲଟିୟର ମଣ୍ଡଲକେ ବିଲ୍ ମିଳିତ ଭାବେ ସାମଗ୍ରିକ ଦକ୍ଷତା ପୁରସ୍କାର ଦିଆଯାଇଛି। ସମ୍ବଲପୁର ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କର ଗୋଟିଏ ପ୍ରତିନିଧି ଦଳ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ଆଉ ସଂସଦ ଭବନ ପରିଦର୍ଶନ କରିଛନ୍। ଓଡ଼ିଶା ଓ ଛତିଶଗଡ଼ ନୁ 62 ଛାତ୍ରଛାତ୍ରୀ ଇତି ସାମିଲ ହୋଇଥିଲେ। ଛୁଆମାନେ ରାଷ୍ଟ୍ରପତି ଭବନ ବୁଲିକରି ରାଜ୍ୟସଭା ଓ ଲୋକସଭାର ଅଧିବେଶନ ଦେଖିବାର ସହିତ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଟ୍ଙ୍କୁ ଭେଟିଛନ୍। ବଲାଙ୍ଗୀର କୋଶଲ କଲାମଣ୍ଡଲ ପଡ଼ିଆନ ଗଲାକାଲି ଜିଲ୍ଲାସ୍ତରୀୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଛି। 5-ଦିନିଆ ମେଳାକେ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍। କୃଷି ଯନ୍ତ୍ରପାତିର ବ୍ୟବହାର କରିକି ଚାଷୀମାନେ ଉନ୍ନତ ପଦ୍ଧତି ଜରିଆରେ ଚାଷବାସ କରିବାର ଲାଗି ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ ଆଉ ଖପ୍ରାଖୋଲ ବ୍ଲକର ଭିନ୍ ଭିନ୍ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଶିଳାନ୍ୟାସ ଆଉ ଉଦ୍ଘାଟନ କରିଛନ୍। 42,00,000 ଟଙ୍କା ଖର୍ଚ୍ଚାତି ତିଆରି ହେବାରକେ ଥିବା ବାର୍ଥଲା ପଞ୍ଚାୟତର ବଜାର ନିୟନ୍ତ୍ରଣ ମଣ୍ଡିର ନୂଆ ଘର ଆଉ ଖପ୍ରାଖୋଲ ବ୍ଲକର 16,42,00,000 ଟଙ୍କା ଖର୍ଚ୍ଚାତି ତିଆରି ହେବାରକେ ଥିବା ମିନି ଷ୍ଟାଡିୟମ୍ର ଶିଳାନ୍ୟାସ କରିଛନ୍। ଶ୍ରୀ ସିଂହଦେଓ ପୁଲିସର 6 ଷ୍ଟାଫ୍ କ୍ୱାର୍ଟର ବିଲ୍ ଶୁଭାରମ୍ଭ କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ନ ଗଲାକାଲ ଖଡ଼ିଆଲ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହୋତ୍ସବକେ ଉଦ୍ଘାଟନ କରିଛନ୍। ଉଦ୍ଘାଟନୀ ସମାରୋହ ଆଗନୁ ସହରନ ଗୋଟିଏ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଥି ଜନଗଣନା ଲାଗି ଗୋଟିଏ ତାଲିମ ଆଉ ସମୀକ୍ଷା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଅଭୟ ନାରାୟଣ ନାୟକ ଯୋଗ ଦେଇକରି ତାଲିମ ଦେଇଥିଲେ। ଆଇବା ଜନଗଣନା କାମ 2 କ୍ଷେପେ କରାଯିବା। ଇତି ପାଖାପାଖି 36,000 ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ। ବୌଦ୍ଧ ଜିଲ୍ଲା ଅଇଁଲାପାଲି ଗାଁ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଦିଗେ ସରକାରଙ୍କ ଭିନ୍ ଭିନ୍ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବୁଣାକାରମାନଙ୍କର କୌଳିକ ବୃତ୍ତି କପଡ଼ା ବୁନ୍ବାର କିନିକରି ଆତ୍ମନିର୍ଭରଶୀଳତା ହୋଇପାରୁଛନ୍ ବୋଲି କହିଛନ୍। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛେ। ଆଇବା ଦିନେ 2 ତକ ପାଗ ଏନ୍ତା ରହିବା। ତାର ଉତ୍ତରୁ ରାତିର ତାପମାତ୍ରା 2-3 ଡିଗ୍ରୀ ତକ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ସୁନ୍ଦରଗଡ଼ କଳାହାଣ୍ଡି ସହିତ 7 ଜିଲ୍ଲାନ ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି କେନ୍ଦ୍ର ତରଫରୁ କୁହାଯାଇଛି। এছে আঞ্চলিক খবর ইন শেষ হলা আর বেলার আঞ্চলিক খবর শুনি পারবে রাতে 7:02 জুহার।